श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम लक्ष्मण हनुमान जी पदमर्पण त्रिवेदन करी श्री गुरुदेव श्री श्रीमद भक्ति स्वरूप दामोदर स्वामी गुरु महाराज पद पद्मर्पण त्रिवेदन करी ईस्कनुद्ध सदाचार्य श्री श्रीमदेव श्री भक्तिवदान स्वयं श्री गोपाल महाराज पद पद्मर्पण त्रिवेदन करी समस्त साधु वैष्णव तथा उपस्थ वैष्णव मातृवृंदन त्रिवेदन करी आज आम श्रीमद भागवत दशम स्कंद चौदह अध्याय श्लोक तेईस कथ आरंभ करवा ब्रह्मांकर प्रार्थना चलती तेणु ये श्लोक एकस्तमात्मा पुरुष पुराण सत्यं स्वयं ज्योति अनंत आद्य नित्योक्षरोजस्व सुखो निरंजन पुनाद्वय मुक्त उपादितो मृत तेणु ये जो भगवान को क्षमा प्रार्थना करसंदी गोटे थर कहले आई एम सॉरी कहते हेता गोटे थर आम जो कि भूल करदे आई एम वेरी सॉरी सरला किंतु ब्रह्मा जो सरी मगुच चालीसटी श्लोक कहले चालीसटी श्लोक आम सब भगवान तत्व को जानवा तेणु ये भगवान तत्व को प्रकाश कर भगवान एक एक भगवान यदि निजक अद्वैत अच्युत मनादि अनंत रूपम किंतु सी हूँ एक एक तम आत्मा भगवान एक निजक विस्तार करती अनंत मूर्तित्व भी एक ये भगवान को अचिंत शक्ति आम से पारना आम निजक विस्तार करना अवश्य कतेज योगी मैंने निजक विस्तार करती सी लिमिटेड विस्तार करते सेटा भगवान भाई विस्तार नुह सी अलग प्रकार विस्तार सब रही मूल जी रही रिफ्लेक्शन भाई सीटा कार्य कर मूल शरीर जो रही सब जो एक्सपानसन से कार्य करना ये भाव कि भगवान जो निजी विस्तार करेंगे जमी भगवान 16,108 राणी की बहुत कले 8 राणी को अलग अलग बहुत करते हैं कि 16,100 को जो बहुत कले एक समय बहुत कले एक समय भगवान निजक विस्तार करदे 16,100 रूप में विस्तार करदे खाली निजक विस्तार कले नुह जिते सब थे पिता माता ब्राह्मण आउन जो मैंने से बहुत कार्य साहय करेंगे समस्त विस्तार करदे कई जानते ना से जानते गोटे जगह रही चिंता करना भगवान के लीला को तेणु भगवान एकस्तमात्मा भगवान होती आत्मा कह परमात्मा परमात्मा तांकर से जो रही हृदय भीतर रही परमात्मा रूप से जो समग्र विश्व से परमात्मा रूप से रही आकार ना निराकार भाई रही परमात्मा किंतु परमात्मा रूप रही से हूँ पुरुष रूप रही बहुत सुंदर रूप पुरुष एवं पुरुष किंतु अन्य पुरुष भाई नुह सी हूँ पुराण प्राण कहले मूलर अच्छा बहुत आगुरी अच्छा बहुत जगत सृष्टि पूर्व अच्छा एवं पर मध्य रे पुराण पुरुष से ना तेणु पुराण यदि भगवान कहे मु तो नंद पुह पुराण पुरुष कौन भगवान कहे तेणु ब्रह्मा ये कहते ଆପଣ ନନ୍ଦଙ୍କର ପୁତ୍ର ହେଲେ ମଧ୍ୟ ତ୍ରିକାଳରେ ଆପଣ ତ୍ରିକାଳରେ ରହିଛନ୍ତି, ସେଇ ଭଗବାନ ଆପଣ ନନ୍ଦ ପୁତ୍ର ରୂପରେ ଆସିଛନ୍ତି ତ୍ରିକାଳ ତିନି କାଳରେ ଆପଣ ସେ ରହିଛନ୍ତି, ରହିଛନ୍ତି କ'ଣ ଯେଉଁ ଆମର ଚତୁଶ୍ଳୋକୀ ଭାଗବତ ପ୍ରଥମ ଶ୍ଳୋକ ହେଉଛି ସେଇଟା, ମୁଁ ଆଗରୁ ଥିଲି ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ସବୁ ଚାଲିଗଲା ପରେ ନଷ୍ଟ ହୋଇଗଲା ପରେ ମଧ୍ୟ ମୁଁ ରହିବି, ତ୍ରିକାଳ ସତ୍ୟ ସିଏ। ତାପରେ ସେ ହେଉଛନ୍ତି ସ୍ୱୟଂ ଜ୍ୟୋତି, ସ୍ୱୟଂ ଜ୍ୟୋତି କହିଲେ ସୂର୍ଯ୍ୟ, ସୂର୍ଯ୍ୟ ମଧ୍ୟ ଜ୍ୟୋତିମାନ ଜ୍ୟୋତିଷ୍କର ଜ୍ୟୋତି ରହିଛି, ସୂର୍ଯ୍ୟଙ୍କର ପାଖରେ ଜ୍ୟୋତି ରହିଛି, କିନ୍ତୁ ସୂର୍ଯ୍ୟଙ୍କର ଜ୍ୟୋତି ଯେଉଁ ରହିଛି ସେ ଜ୍ୟୋତିଟା ଭଗବାନଙ୍କଠାରୁ ଆସୁଛି। ଯଶ ପ୍ରଭା ପ୍ରଭୁତୁ ଜଗଦଣ୍ଡ କୋଟି, ଏହିଭଳି ଭାବରେ ସୂର୍ଯ୍ୟ ଚନ୍ଦ୍ର ଇତ୍ୟାଦି ଯେଉଁ ଆଲୋକ ସେଇଟା ଭଗବାନଙ୍କଠାରୁ ଆସୁଛନ୍ତି, ଭଗବାନଙ୍କର ଆଲୋକ ଆଉ କେଉଁଠୁ ଆସୁଛି, ସ୍ୱୟଂ ଜ୍ୟୋତି। ତାଙ୍କରି ଶରୀରରୁ ଅଙ୍ଗକାନ୍ତିକୁ ବ୍ରହ୍ମ ଜ୍ୟୋତି ବୋଲି କୁହାଯାଏ। ଅନନ୍ତ ଆଦ୍ୟ ସ୍ୱୟଂ ଜ୍ୟୋତି ଏବଂ ସେ ଅନନ୍ତ, ତାଙ୍କର ଅନ୍ତ ନାହିଁ, ଅନନ୍ତ ଭାବରେ ରହିଛନ୍ତି ସେ, ଏବଂ ଅନନ୍ତ ଏବଂ ସେ ଆଦି ପୁରୁଷ, ସେ ହେଉଛନ୍ତି ମୂଳ ଆଦି କୃଷ୍ଣ, ଆଦି ପୁରୁଷ ସିଏ, ଏବଂ ଏ ଭୌତିକ ଜଗତ, ଭୌତିକ ଜଗତଟା ନିତ୍ୟ ନୁହଁ, ଭଗବାନ ଯଦି କହିବେ ସେ କ'ଣ ମୁଁ ଏଇଭଳି ଭାବରେ ଅନିତ୍ୟ ନା ନା, ଆପଣ ହେଉଛନ୍ତି ନିତ୍ୟ, ନିତ୍ୟ ଏବଂ ନିତ୍ୟ ଯେମିତି ଆମର ରହିଛି, ଆମର ଛଅଟି ପରିବର୍ତ୍ତନ ରହିଛି, ଆମେ ସବୁ କ'ଣ ହେଉଛେ, ଜନ୍ମ ହେଉଛେ, କିଛି କାଳ କିଛି କାଳ ବୃଦ୍ଧି ଲାଭ କରୁଛେ, ତାପରେ କିଛି ବଂଶ ବିସ୍ତାର ହେଉଛି, ତାପରେ କ୍ଷୟ ହେଉଛେ, ତାପରେ ନଷ୍ଟ ହୋଇଯାଉଛେ, ଏ ଛଅଟି ବିକାର ରହିଛି, କିନ୍ତୁ ଭଗବାନ ହେଉଛନ୍ତି ସେ ଅକ୍ଷର, କହିଲେ ତାଙ୍କର ସେସବୁ ବିକାର ନାହିଁ, ସେ ଯେଉଁଭଳି ଭାବରେ ଥିଲେ ମୂଳରୁ ସେଇଭଳି ଭାବରେ ରହିଛନ୍ତି, ସବୁବେଳ ପାଇଁ ସେ ରହିବେ ସେଇଭଳି ଭାବରେ, ତାଙ୍କର କୌଣସି ବିକାର ନାହିଁ। ଏବଂ ଭଗବାନଙ୍କର ଭଗବାନଙ୍କର ସବୁବେଳେ ଅଜସ୍ର ସୁଖ, ତାଙ୍କର ସୁଖ କେବେ ଶେଷ ହେବ ନାହିଁ, ସୁଖ ସବୁବେଳେ ବଢ଼ି ବଢ଼ିକା ଯିବ ତାଙ୍କର ଅଜସ୍ର ସୁଖ। ଆମେ ସବୁବେଳେ ଖୋଜି ବୁଲୁଛେ, ସୁଖ ଖୋଜି ବୁଲୁଛେ, ଭଗବାନଙ୍କର ଆମେ ଅଂଶ ହିସାବରେ ଆମେ ପ୍ରକୃତରେ ଆନନ୍ଦମୟ, ଆମେ ସବୁବେଳେ ଆନନ୍ଦ ହେବା କଥା, ଆନନ୍ଦ ପ୍ରାପ୍ତ ହେବା କଥା, କିନ୍ତୁ ଯେହେତୁ ଆମେ ଭୌତିକ ଶରୀର ପ୍ରାପ୍ତ ହୋଇଛେ ସେଇଥିପାଇଁ ଆମେ ଆନନ୍ଦ ଖୋଜି ବୁଲୁଛେ, ଆମର ଶରୀର ଗୋଟେ ପ୍ରାପ୍ତ ହୋଇଛେ ଯେଉଁଟାକ ଆମକୁ ଦୁଃଖ ଦେଉଛି, କିନ୍ତୁ ଭଗବାନଙ୍କ ଶରୀର ହେଉଛି ଅଜସ୍ର ସୁଖ, ସେ ସୁଖ ଆମେ କଳ୍ପନା କରିପାରିବା ନାହିଁ, ଏତେ ସୁଖ ରହିଛି, ତାଙ୍କ ବିଷୟରେ ଚିନ୍ତା କରିକି ତାଙ୍କ ବିଷୟରେ କଥା କହିକି ଜଣେ ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସିଏ କେତେ କେତେ ଆନନ୍ଦ ପ୍ରାପ୍ତ ନ ହେଉଥିବେ, ଅଜସ୍ର ସୁଖ। ଏବଂ ନିରଞ୍ଜନ, ନିରଞ୍ଜନ କହିଲେ ତାଙ୍କର କୌଣସି ଉପାଧି ଇତ୍ୟାଦି ସବୁକିଛି, ତାଙ୍କର ଯେଉଁ ସବୁ ଗୁଣ ସବୁ ରହିଛି, ଏ ଗୁଣ ସବୁ ହେଉଛି ସ୍ପିରିଚୁଆଲ, ସ୍ପିରିଚୁଆଲ କହିଲେ ସବୁକିଛି ପରମାର୍ଥିକ, ଭୌତିକ ଜଗତର ଉର୍ଦ୍ଧ୍ୱରେ, ସେଥିପାଇଁ ନିରଞ୍ଜନ ବୋଲି କୁହାଯାଉଛି। ଏବଂ ସିଏ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ, ପୂର୍ଣ୍ଣ। ଏବଂ ସିଏ ହେଉଛନ୍ତି ଅଦ୍ୱୟ, ଅଦ୍ୱୟ କହିଲେ ତାଙ୍କର ଆଉ କିଏ ତାଙ୍କ ଭଳି ହେଇପାରିବେ ନାହିଁ, ଅଦ୍ୱୟ ସିଏ ଏକ, ସେ ଅଦ୍ୱୟ, ଦ୍ୱୟ କହିଲେ ଦୁଇ, ଅଦ୍ୱୟ ସେ ଦୁଇ ନୁହନ୍ତି, ଭଗବାନ ହେଉଛନ୍ତି ଏକ, ଅଦ୍ୱୟ ସେଥିପାଇଁ କୁହାଯାଉଛି। ଏବଂ ଉପାଧି ତେ ମୁକ୍ତ ଉପାଧି, ମୁକ୍ତ ଉପାଧି କହିଲେ ଆମେ ଯେଉଁ ଶରୀର ସବୁ ପ୍ରାପ୍ତ ହେଉଛି ଏଗୁଡ଼ା ସବୁ ଆମର ଉପାଧି। ଏ ଶରୀର ପ୍ରକୃତି ଆମେ ଶରୀର ନୁହଁ, ଆମେ କିନ୍ତୁ ଭାବୁଛେ ଆମ ଅମକ ଆମ ନାଁ ହେଉଛି ଅମକ, ଏହିସବୁ ଆମର ସବୁ ଉପାଧି। ସର୍ବପାଦ ବିନିର୍ମୁକ୍ତ, ସେଥିପାଇଁ ଭକ୍ତି ସ୍ୱାମୀ ସୁନ୍ଦର କୁହାଯାଇଛି, ସର୍ବପାଦରୁ ମୁକ୍ତ ହେଲେ ସେଇଟା ହେଉଛି ଭକ୍ତି ଜଣେ କରିପାରିବ। ଭଗବାନ ହେଉଛି ସବୁବେଳେ ଉପାଧିରୁ ମୁକ୍ତ, ଭଗବାନଙ୍କ ଶରୀର ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ, ଭିତରେ ଯାହା ସେ ବାହାରେ ସେୟା। ଏବଂ ସିଏ ହେଉଛନ୍ତି ଅମୃତ, ଅମୃତ କହିଲେ ଭଗବାନଙ୍କର ତାଙ୍କର ସେ ସବୁବେଳେ ପାଇଁ ରହିବେ। ଆମର ଶରୀର ମୃତ୍ୟୁବରଣ କରୁଛି କିନ୍ତୁ ଭଗବାନ ହେଉଛନ୍ତି ଅମୃତ, ଭଗବାନଙ୍କ ଶରୀର କେବେ ନଷ୍ଟ ହୁଏ ନାହିଁ, ଅବିନାଶ ଶରୀର ସିଏ। ତେଣୁ ଏହିଭଳି ଭାବରେ ବ୍ରହ୍ମା ଭଗବାନ ସ୍ତୁତି କରୁଛି। ଆପଣ ଏକମାତ୍ର ପରମାତ୍ମା, ଆଦି ପରମ ପୁରୁଷ, ପରମ ତତ୍ତ୍ୱ, ସ୍ୱୟଂ ପ୍ରକାଶ, ଅନନ୍ତ ଓ ଅନାଦି ଅଟନ୍ତି। ଆପଣ ସନାତନ ଓ ଅଚ୍ୟୁତ, ଶୁଦ୍ଧ ଓ ପୂର୍ଣ୍ଣ ଅଦ୍ୱିତୀୟ ଏବଂ ସମସ୍ତ ଜଡ଼ ଉପାଧିରୁ ମୁକ୍ତ। ଆପଣଙ୍କ ଆନନ୍ଦ କେବେ ବାଧାପ୍ରାପ୍ତ ହୋଇପାରେ ନା, ଏବଂ ଜଡ଼ କଳୁଷ ସହିତ ଆପଣ କୌଣସି ଆପଣଙ୍କର କୌଣସି ସମ୍ପର୍କ ନାହିଁ। ବାସ୍ତବିକ ଆପଣ ଅକ୍ଷୟ ଓ ଅମୃତ ସ୍ୱରୂପ ଅଟନ୍ତି। ତେଣୁ ଏହିଭଳି ଭାବରେ ସ୍ଥିତି ଚାଲିଛି, ଏସବୁ ତତ୍ତ୍ୱ ଜିନିଷ ସବୁ। ତେଣୁ ଆମେ କେତୋଟି ଇମ୍ପୋର୍ଟାଣ୍ଟ ଶ୍ଳୋକ ପାଇବା, ସବୁ ଶ୍ଳୋକ ପାଇବା ନାହିଁ। ତେଣୁ ଗୋଟେ ଭଲ ଶ୍ଳୋକଟି ସୁନ୍ଦର ଭାବରେ ଲେଖା ହେଇଛି ସବୁ, ସେ କଥା ଶ୍ଳୋକଟି ଅଛନ୍ତି। ଅନ୍ତର୍ଭବେ ଅନନ୍ତ ଭବନ୍ତମେବ ଯତତ୍ ତ୍ୟଜନ୍ତୋ ମୃଗାନ୍ତି ସନ୍ତଃ ଅସନ୍ତ ଅସନ୍ତମପ୍ୟନ୍ତ ମନ୍ତରେଣ ସନ୍ତଂ ଗୁଣନ୍ତଂ କିମୁଜନ୍ତି ସନ୍ତଃ। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜ୍ୟୋତି, ଜୟ ଶ୍ରୀ ଶ୍ରୀ ଗୌରନିତାୟ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର, ଶ୍ରୀ ଶ୍ରୀ ନୃସିଂହ ଦେବ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଗ ଗୌରବଚନ୍ଦ କି, ଜୟ ଅନ୍ତର୍ଭବେ ଅନନ୍ତ ଭବନ୍ତମେବ। ଅନ୍ତର୍ଭବେ କହିଲେ ଶରୀର ମଧ୍ୟରେ, ଅନନ୍ତ ଭବନ୍ତମ୍ ଆପଣ ଏବ ବାସ୍ତବିକ ଓ ସୁନ୍ଦର ଶ୍ଳୋକ ଏସବୁ ଆଳଙ୍କାରିକ ଭାବେ ସବୁ ରହିଛି। ହେ ଅନନ୍ତ, ଆପଣଙ୍କ ଠାରୁ ବିଭିନ୍ନ ଭିନ୍ନ ସମସ୍ତ ବିଷୟକୁ ପ୍ରତ୍ୟାଖ୍ୟାନ କରି ସାଧୁ ଭକ୍ତଗଣ ସେମାନଙ୍କ ନିଜର ଦେହାଭ୍ୟନ୍ତରରେ ଆପଣଙ୍କୁ ଅନ୍ୱେଷଣ କରୁଥାନ୍ତି। ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ତେଣୁ ଏ ଭୌତିକ ବିଷୟକୁ ପ୍ରତ୍ୟାଖ୍ୟାନ କରି ଭକ୍ତମାନେ ଭଗବାନଙ୍କୁ ହୃଦୟରେ ସନ୍ତ ସଦୈବ ହୃଦୟସୁ ବିଲୋପାୟନ୍ତି ଯେଉଁଠି ରହିଛି। ବାସ୍ତବିକ ପାର୍ଥକ୍ୟ ବିଚାର କରିବାକୁ ସକ୍ଷମ ବ୍ୟକ୍ତିଗଣ ଯେତେବେଳେ ପର୍ଯ୍ୟନ୍ତ ସର୍ପଭ୍ରମ ଖଣ୍ଡନ ନ କରିଛନ୍ତି, ସେତେବେଳେ ପର୍ଯ୍ୟନ୍ତ ସେମାନେ ପରିତ୍ୟକ୍ତ ରଜୁର ଯଥାର୍ଥ ପ୍ରକୃତିକୁ କିପରି ଉପଲବ୍ଧ କରିପାରିବେ। ରଜୁ ଏବଂ ସର୍ପ ଏଇ ଦୁଇଟି ଅଲଗା ଅଲଗା ଜିନିଷ ରହିଛି। ରାତିରେ ଆମେ ଯଦି ଯାଉଥିବା, କ'ଣ ଗୋଟେ ସାପଟେ ଗୋଟେ ଦୌଡ଼ିଟେ ପଡ଼ିଥିବ, ଆମେ ସାଙ୍ଗେ ସାଙ୍ଗେ ସର୍ପଭ୍ରମ କରିବା, ଭୟ କରିଯିବା। କିନ୍ତୁ ଯେତେବେଳେ ଜାଣିବା ଯେ ଏଇଟା ସାପ ନୁହଁ, ଏଇଟା ଦୌଡ଼ିଟେ, ସେତେବେଳେ ଆମେ ସର୍ପ ଭୟ ଚାଲିଯିବ। ସେହିଭଳି ଭାବରେ ଏ ଶ୍ଳୋକଟି କୁହାଯାଇଛି ଯେ କିଏ ଯୁକ୍ତି କରିପାରନ୍ତି ଯେ ଆତ୍ମ ଉପଲବ୍ଧ ଅନୁସରଣ କରିବା ଉଚିତ ଏବଂ ତା ସହିତ ଜଡ଼ ଶରୀର ପାଇଁ ଇନ୍ଦ୍ରିୟ ତର୍ପଣ ଚାଲୁ ରହିଥିବା ଉଚିତ। ଏହି ପ୍ରସ୍ତାବଟିକୁ ଏଠାରେ ରଜୁ ରୂପରେ ସର୍ପଭ୍ରମର ଉଦାହରଣ ମାଧ୍ୟମରେ ଖଣ୍ଡନ କରାଯାଇଛି। ରଜୁଠାରେ ମାନେ ରଜୁ କରି ଦୌଡ଼ି, ଦୌଡ଼ିରେ ଯିଏ ସର୍ପଭ୍ରମ କରେ ସର୍ପ କଥା ଭାବି ସେ ଭୀତ ହୋଇପଡ଼େ, କିନ୍ତୁ ଯେତେବେଳେ ସେ ଜାଣିପାରେ ଯେ ସର୍ପଟି ପ୍ରକୃତରେ ରଜୁ ଅଟେ, ସେତେବେଳେ ସେ ଅସ୍ୱସ୍ଥ ଭାବ ଅନୁଭବ କରି ସର୍ପଟି ପ୍ରକୃତି ରଜୁ ସପ ନୁହଁ, ସେଇଟା ରଜୁ ଦୌଡ଼ି, ସେତେବେଳେ ସେ ତା'ର ଭୟ ଚାଲିଯାଏ।
ସେହିପରି ଯେହେତୁ ଆମେ ଭୁଲରେ ଏହି ଶରୀରକୁ ଆତ୍ମା ବୋଲି ବୁଝୁ, ତେଣୁ ଶରୀର ସମ୍ପର୍କ ନାନା ପ୍ରକାର ଅନୁଭୂତି ଆମେ ଅର୍ଜନ କରିଛୁ। ଯାହା ହେଉନା କାହିଁକି ଏହି ଶରୀରଟି କେବଳ ଜଡ଼ ରାସାୟନିକର ଥଳି ବୋଲି ବୁଝିପାରି ଆମେ ଯତ୍ନ ସହକାରେ ଲକ୍ଷ୍ୟ କରିବା ଉଚିତ କିପରି ଏହି ମାୟା ସୃଷ୍ଟି ହୋଇଥିଲା ଏବଂ ସେତେବେଳେ ଆମେ ଶରୀର ପ୍ରତି ଥିବା ଆମର ବହୁମାନକୁ କମେଇ ଦେଇପାରିବା। ପ୍ରକୃତପକ୍ଷେ ଆମ ଶରୀରର ଅଭ୍ୟନ୍ତରରେ ଥିବା ନିତ୍ୟ ଆତ୍ମାକୁ ଆବିଷ୍କାର କରିପାରିଲେ ସ୍ୱଭାବତଃ ଆମର ପ୍ରକୃତ ସ୍ୱରୂପ ପ୍ରତି ମନୋଯୋଗୀ ହୋଇପାରିବା। ତେଣୁ ଯେତେ ଲୋକ ଅଛନ୍ତି, ହଜାର ହଜାର ଲୋକ ଅଛନ୍ତି, କିଏ ବି ସେ ଚିନ୍ତା କରୁଛନ୍ତି, ଯେଉଁମାନେ ଆତ୍ମା ଅନୁଶୀଳନ କରୁଛନ୍ତି ସେମାନେ ଏସବୁ କଥା ଜାଣିବେ। ନହେଲେ ସେହି ଶରୀର ସମ୍ବନ୍ଧୀୟ ଚିନ୍ତାରେ ସେମାନେ ରହିଛନ୍ତି ସକାଳରୁ ରାତି ପର୍ଯ୍ୟନ୍ତ, ଏହିଭଳି ଭାବରେ ସେମାନେ ତାଙ୍କ ଜୀବନ ନଷ୍ଟ ହୋଇଯାଉଛି। ତେଣୁ 29 ଶ୍ଳୋକ ତଥାପି ଚେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେଷାନୁଗୃହୀତ ଏବ ହି ଜାନାଦି ତତ୍ତ୍ୱଂ ଭଗବନ୍ ମହିନୋ ନ ଚାନ ଏକୋପି ଚିରଂ ବିଚିନ୍ମନ୍। ଭଗବାନଙ୍କ ତତ୍ତ୍ୱ ଜାଣିବା ପାଇଁ ହେଲେ ଭଗବାନଙ୍କ କୃପା ଦରକାର। ତଥାପି ଚେ ଦେବ ପଦାମ୍ବୁଜଦ୍ୱୟ, ଭଗବାନଙ୍କର ଯେଉଁ ପାଦ ପଦ୍ମ ରହିଛି, ଦୁଇଟି ପାଦ ପଦ୍ମର ପ୍ରସାଦ କୃପା ଲେସ ଅନୁଗୃହୀତ ହେବ ହି, ଅତି ସାମାନ୍ୟ ଜଣେ କୃପା ପ୍ରାପ୍ତ ହୋଇଛି ମାନେ ତାହାର ବୁଝିବ, ସିଏ ଭଗବାନ ତତ୍ତ୍ୱକୁ ଜାଣିପାରିବେ। ଜାନାଦି ତତ୍ତ୍ୱଂ ଭଗବାନ ମହିମ୍ନୋ, ଭଗବାନଙ୍କ ଯେଉଁ ମହିମା ଅଛି ଭଗବତ ତତ୍ତ୍ୱକୁ ସେମାନେ ଜାଣି ନ ଚାହାନ ଏକ ବି ଚିରଙ୍ଗ ବିଚିହ୍ନ, ନିଜେ ଚିରକାଳ ଧରିକରି ସେ ବିଷୟରେ ଧ୍ୟାନ କଲେ ମଧ୍ୟ ବିଚିହ୍ନ ବିଚିହ୍ନ କହିଲେ ଚିନ୍ତା କରିବେ ବହୁକାଳ ଧରିକି ଚିରୋପି ନ ଚାହାନ ଏକ ଚିରଙ୍ଗ ବିଚିହ୍ନ, ଚିରକାଳ ଧରିକି ଚିନ୍ତା କଲେ ମଧ୍ୟ ଭଗବାନ ତତ୍ତ୍ୱକୁ ବୁଝିପାରିବେ ନାହିଁ। ଭଗବାନ ତତ୍ତ୍ୱ ଏଭଳି ଭଗବାନଙ୍କ କୃପା ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଏଇଟା ବୁଝିବେ। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟ ଆମର ଆସିଲେ 1486 ମସିହାରେ ମହାପ୍ରଭୁ ଆସିଥିଲେ, ଆବିର୍ଭାବ ହୋଇଥିଲେ। 24 ବର୍ଷରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିକି ଆସିଲେ, ପୁରୀକି ଆସିଲେ, ଓଡ଼ିଶାବାସୀଙ୍କୁ ଧନ୍ୟ କରିଛନ୍ତି। କେତେ ଭାଗ୍ୟ ଓଡ଼ିଶାବାସୀମାନଙ୍କର, ଭଗବାନ ଆସି ରହିଲେ ଓଡ଼ିଶାରେ। ବଙ୍ଗଳାରେ ଥିଲେ, ଯାଉଥିଲେ ବୃନ୍ଦାବନକୁ, ବୃନ୍ଦାବନ ଯାଇଥିଲେ, ସନ୍ନ୍ୟାସୀମାନେ ସବୁ ବୃନ୍ଦାବନ ଯାଆନ୍ତି। କିନ୍ତୁ ଏଭଳି ବ୍ୟବସ୍ଥା ହେଲା, ଏଇ ଏଇ ଶ୍ଳୋକଟି ଏଇ 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 ପ୍ରଶ୍ନଟି ପଚାରିଥିଲେ ଶ୍ରୀଶ୍ରୀମଦ ଗୌରକନ୍ଦ ସ୍ୱାମୀ ମହାରାଜଙ୍କୁ, କାହିଁକି ଚୈତନ୍ୟ ମହାପ୍ରଭୁ ପୁରୀରେ ରହିଲେ, ସେ ତ ବୃନ୍ଦାବନ ଯାଉଥିଲେ। ଅନ୍ତିମରେ ଗୌରକନ୍ଦ ସ୍ୱାମୀ ମହାରାଜ ଏଇ କଥା କହିକି ସେ ସ୍ୱର୍ଗତ୍ୟାଗ କରିଥିଲେ ମହାପ୍ରଭୁଙ୍କର କଥା, ନଦିଆ ନବଦୀପ ଧାମରେ 1996 ମସିହାରେ ସେ ମାନେ ଅପ୍ରକଟ ହେଲେ, ଏସବୁ କଥା ରହିଛି। ତ ମହାପ୍ରଭୁ ଯେତେବେଳେ ଆସିଲେ, ପୁରୀକି ଆସି ପହଞ୍ଚିଗଲେ, ପୁରୀରେ ବାଟ ସାରା ଖାଲି ଚାଲି ଚାଲିକି ଆସୁନାହାନ୍ତି, କୀର୍ତ୍ତନ କରି କରିକି ଆସୁଛନ୍ତି। ତାଙ୍କ ସାଙ୍ଗରେ 3 ଜଣ ଥିଲେ, ନିତ୍ୟାନନ୍ଦ ପ୍ରଭୁ, ମୁକୁନ୍ଦ ଇତ୍ୟାଦି ସେଗୁଡ଼ିକ, ଚନ୍ଦ୍ରଶେଖର ଏଭଳି ସବୁ ଥିଲେ ତାଙ୍କ ସହିତ। ତେଣୁ ମହାପ୍ରଭୁ ଯେତେବେଳେ ଆସୁଛନ୍ତି ଓଡ଼ିଶାରେ ପ୍ରବେଶ କଲେ, ବହୁତ ଲୀଳା ସ୍ୱରୂପ ରହିଛି ଭାରତ ଓଡ଼ିଶା ଦେଶରେ। ମହାପ୍ରଭୁ ଆମର ସେଇଠି ଆସିଲା, ଭଗବାନ ଯେଉଁ ଆସୁଛନ୍ତି ସେପଟୁ ନବଦୀପରୁ ଆସୁଛନ୍ତି, ଆସିକରି ସେଠି ପହଞ୍ଚିଲେ, ବାଲେଶ୍ୱରରେ ପହଞ୍ଚିଲେ। ବାଲେଶ୍ୱରରେ ଯେଉଁ ରେମୁଣା ରହିଛି, ରେମୁଣାରେ କ୍ଷୀରଚୋରା ଗୋପୀନାଥ, ତାଙ୍କ ଲୀଳା ସବୁ ବର୍ଣ୍ଣନା କରାଗଲା, ମାଧବେନ୍ଦ୍ର ପୁରୀଙ୍କ କଥା। ଆମର ଏଇ ଯେଉଁ ରହିଛି, ଆମର ଯେଉଁ ସମ୍ପ୍ରଦାୟ ରହିଛି, ଆର ମାଧବେନ୍ଦ୍ର ପୁରୀଙ୍କ ଠାରୁ ଏ ପ୍ରେମଟାର ପ୍ରକାଶ ପାଇଲା, ଯେଉଁ ରହିଛି ପ୍ରେମ, ଯେଉଁ ପ୍ରେମ ତତ୍ତ୍ୱ ଇତ୍ୟାଦି, ସେ ବହୁତ ପ୍ରକାର ତତ୍ତ୍ୱ ରହିଛି, ଏଇଟା ପରିପ୍ରକାଶ ହେଲା ମାଧବେନ୍ଦ୍ର ପୁରୀଙ୍କ ଠାରୁ। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଦେଉନୁ ମାଧବେନ୍ଦ୍ର ପୁରୀ, ମାଧବେନ୍ଦ୍ର ପୁରୀ
ଗୋଷ୍ଠ କେତେ ହେଲା ଗୋଲ ଆଇପୁର ହେଲା
କ'ଣ
ଗୋଷ୍ଠ କରିଦେବା କଥା ଆଉ
ତେଣୁ ମାଧବେନ୍ଦ୍ର ପୁରୀଙ୍କ ବିଷୟରେ ବହୁତ କଥା ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ। ହଁ, ତେଣୁ ମାଧବେନ୍ଦ୍ର ପୁରୀ ଭଗବାନ ତାଙ୍କ ପାଇଁ ଚୋରି କଲେ, କ୍ଷୀର ଚୋରି କଲେ। ହଁ, ମାଧବେନ୍ଦ୍ର ପୁରୀ ପାଇଁ ଭଗବାନ ନିଜେ ଚୋରି କଲେ, କ୍ଷୀର ଚୋରା ପିନାଦ ହୋଇଗଲେ। ଏ ଯେଉଁ ରହିଛି ରେମୁଣା, ସେଇ ଲୀଳାକୁ ମହାପ୍ରଭୁ କହିଲେ। ନିତ୍ୟାନନ୍ଦ ପ୍ରଭୁ ମଧ୍ୟ ସେଇଠି ରହିଛନ୍ତି, ସବୁ ରହିଛନ୍ତି। ଏବଂ ଏହିଭଳି ଭାବରେ ଭଗବାନ ନାମ କୀର୍ତ୍ତନ ଚାଲିଛି, କୀର୍ତ୍ତନ ଚାଲି ଏହିଭଳି ଭାବରେ ଆସି ପହଞ୍ଚିଗଲେ କଟକରେ ପହଞ୍ଚିଗଲେ। କଟକରେ ଯେତେବେଳେ ପହଞ୍ଚିଗଲେ, କଟକରେ ସେତେବେଳେ ଥିଲେ ସାକ୍ଷୀ ଗୋପାଳ। ସାକ୍ଷୀ ଗୋପାଳଙ୍କ ଲୀଳାକୁ ନିତ୍ୟାନନ୍ଦ ପ୍ରଭୁ କହିଲେ ମହାପ୍ରଭୁଙ୍କୁ, ସାକ୍ଷୀ ଗୋପାଳଙ୍କ ଲୀଳା ଭଗବାନ କେମିତି ସାକ୍ଷୀ ଦେଉଛନ୍ତି। ଏ ଲୀଳାଟି ରହିଛି, ଆମେ ତ ଜାଣିଛୁ, ଆମେ ସେଇଟା କହିବା ନାହିଁ। ସାକ୍ଷୀ ଗୋପାଳ ଏହିଭଳି ଭାବରେ ଯେତେବେଳେ ଆସି ପୁରୀରେ ପହଞ୍ଚିଲେ, ପୁରୀରେ ଯେଉଁ ରହିଛି ଚନ୍ଦନପୁର, ଯେଉଁଟାକୁ କହନ୍ତି ଦଣ୍ଡଭଙ୍ଗା ସ୍ଥାନ, ମହାପ୍ରଭୁଙ୍କର ଦଣ୍ଡ ରହିଥିଲା ସେଇଠି। ଦଣ୍ଡଭଙ୍ଗା ଭାଙ୍ଗିଦେଲେ, ନିତ୍ୟାନନ୍ଦପୁର ଭାଙ୍ଗିଦେଲେ, ନିତ୍ୟାନନ୍ଦପୁର ଭାଙ୍ଗିଦେଲା ପରେ ଭଗବାନ ମହାପ୍ରଭୁ ଯେଉଁ ରହିଛନ୍ତି ଆବେଶରେ, ପ୍ରେମାବେଶରେ ପଚାରିଲେ କି ନିତ୍ୟାନନ୍ଦ ମୋର କାହିଁ ଦଣ୍ଡ କାହିଁ ନା ନନ୍ଦ ଦଣ୍ଡ ଆପଣ ଭାଙ୍ଗିଗଲା। ମହାପ୍ରଭୁ ଲୀଳା ଦଣ୍ଡଭଙ୍ଗା ଲୀଳା, ଚୈତନ୍ୟ ଚରିତା ବର୍ଣ୍ଣନା କରେ ଦଣ୍ଡଭଙ୍ଗା ଲୀଳା ହେଇ ପରମ ଗମ୍ଭୀର। ସେହି ବୁଝେ ଦୁହାର ପଦେ ଭକ୍ତି ଯାହାର ଧୀର। ଚୈତନ୍ୟ ପ୍ରଭୁ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ପାଦ ପଦ୍ମରେ ଯାହାର ଭକ୍ତି ରହିଛି, ସେମାନେ ଏ ଦଣ୍ଡଭଙ୍ଗା ଲୀଳାକୁ ବୁଝିପାରିବେ। ଯାହାକୁ ଏହିଭଳି ଭାବରେ ଅଠର ନଳାରେ ପୁରୀରେ ଜିଲ୍ଲା ପୂର୍ବରୁ ଯେଉଁ ଅଠର ନଳା ରହିଛି, ଅଠର ନଳାରେ ଜଗନ୍ନାଥଙ୍କର ଚକ୍ର ଦେଖାଯିବ। ହଁ, ଯେତେବେଳେ ଦେଖିଲେ ବାନା ରହିଛି, ଉଡ଼ୁଛି ବାନା, ନୀଳ ଚକ୍ର ହେ ଦେଖ ଉଡ଼ୁଛି ବାନା। ହଁ, ଯେଉଁ ରହିଛି ସେତେବେଳେ ମହାପ୍ରଭୁ କହିଲେ ତୁମେ ଆଗରେ ଯାଅ ନହେଲେ ମୁଁ ଆଗରେ ଯିବି, କ୍ରୋଧ ପ୍ରକାଶ କରି କହିଲେ। ହଁ, ତେଣୁ ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ସେମାନେ କହିଲେ ଆପଣ ଆଗରେ ଚାଲନ୍ତୁ। ମହାପ୍ରଭୁ ଧାଇଁ 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 ପଳେଇଗଲେ ଭଗବାନ। ସେ ଯାଇ ପହଞ୍ଚିକରି ଯେତେବେଳେ ଭଗବାନ ଜଗନ୍ନାଥ ତାଙ୍କୁ ଶ୍ୟାମ ସୁନ୍ଦର ରୂପରେ ଦର୍ଶନ ଦେଲେ, ଶ୍ୟାମ ସୁନ୍ଦର ରୂପରେ ଦର୍ଶନ କଲେ, ହା ମୋର ପ୍ରାଣନାଥ ବୋଲି କହିକିରି ମହାପ୍ରଭୁ ଯେତେବେଳେ ଧାଇଁ ଯାଉଛନ୍ତି, ସେତେବେଳେ ପଡ଼ିଗଲେ, ମୂର୍ଚ୍ଛା ହୋଇଗଲେ। ତେଣୁ ସେହି ସମୟରେ ଦୈବ ମା ଭଗବାନଙ୍କ ବ୍ୟବସ୍ଥାରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେଇଠି ଥିଲେ। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଥିଲେ, ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଜାଣିଲେ ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଦେବତାମାନଙ୍କ ଗୁରୁ ବୃହସ୍ପତି, ସେ ମହାପ୍ରଭୁଙ୍କ ଲୀଳାରେ ଆସି ଭାଗ ନେଇଥିଲେ। ତେଣୁ ସେ ଜାଣିଲେ ମହାପୁରୁଷ ଲକ୍ଷଣ ସବୁ ରହିଛି। ତେଣୁ ଜାଣିକି ତାଙ୍କୁ ନେଇଗଲେ ତାଙ୍କ ଗୃହକୁ। ଯେଉଁ ଆପଣଙ୍କର ମନ୍ଦିରରୁ ଯେଉଁ ବାଲିସାହି ରାସ୍ତାରେ ଗଲେ ଯେଉଁ ରହିଛି ଡାହାଣ ପଟେ ପଡ଼ିବ ସ୍ୱତ ଗଙ୍ଗା, ସେଇଠି ସେ ରହୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ତାର ଆଗରେ ଟିକେ ଗଲେ ପଡ଼ିବ ମହାପ୍ରଭୁ ସେଇଠି ରହିଲେ, ଯାଇକିରି ଗମ୍ଭୀରା ମଠ, ଗମ୍ଭୀରା ମଠ। ଯାହା ହଉ, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ନେଇ ଘରେ ରଖିକି ତାଙ୍କୁ ସବୁ ସେବା କଲେ, ଶୁଶ୍ରୂଷା କଲେ। ତାପରେ ଏମାନେ ସବୁ ଆସିଲେ, ନିତ୍ୟାନନ୍ଦ ପ୍ରଭୁ ଇତ୍ୟାଦି ସବୁ ଆସିକରି ତାପରେ ଖବର ପାଇଲେ। ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଜଣେ ଥିଲେ ଗୋପୀନାଥ ଆଚାର୍ଯ୍ୟ, ସଣାବିଣୀ ଦୁଇ ଜଣ ସେଇଠି ପୁରୀରେ ଥିଲେ। ଗୋପୀନାଥ ଆଚାର୍ଯ୍ୟଙ୍କ ଦେଖା ହେଲା, ଗୋପୀନାଥ ଆଚାର୍ଯ୍ୟ ତାଙ୍କୁ ନେଇକରି ଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ଘରକୁ ଗଲେ। ସେଇଠି ସବୁ ହେଲା ପରେ ମହାପ୍ରଭୁଙ୍କର କର୍ଣ୍ଣରେ ଯେତେବେଳେ ଏମାନେ ଯାଇକି କହିଲେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ କହିଲେ, ମହାପ୍ରଭୁ ହୁଙ୍କାର କରି ଉଠିଲେ। ସେଇଠୁ ଯାହା ବି ହଉ, ସେଇଠୁ ସେଠି ଆଲୋଚନା ସବୁ ହେଲା ମହାପ୍ରଭୁଙ୍କୁ। ତାପରେ ତାଙ୍କୁ ରଖାଗଲା, ସବୁ ଏ କରି ସର୍ବ ଭଟ୍ଟାଚାର୍ଯ୍ୟ ସବୁ ବ୍ୟବସ୍ଥା କଲେ, ସେ ପ୍ରସାଦ ପ୍ରସାଦ ପାଇଲେ। ଏହିଭଳି ଭାବରେ ମହାପ୍ରଭୁଙ୍କ ସହିତ ବହୁତ ଆଲୋଚନା ହୋଇଛି ସର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ, ସେସବୁ ବର୍ଣ୍ଣନା କରାଯାଇଛି। ଆମର କହିବାର ଯେ ସେହି ଶ୍ଳୋକଟି ସେଠି ଆଲୋଚନା ହୋଇଥିଲା। ଗୋପୀନାଥ ଆଚାର୍ଯ୍ୟ ଯେ ଭଗବାନ ମହାପ୍ରଭୁଙ୍କ ଭକ୍ତ, ସର୍ବଭୌମ ଭଟ୍ଟାଚାର୍ଯ୍ୟ ଏମାନେ ହେଉଛନ୍ତି ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଆସୁଛନ୍ତି। ଏତେ ଜ୍ଞାନ ରହିଛି ସନ୍ନ୍ୟାସୀମାନଙ୍କୁ ସେ ଶିକ୍ଷା ଦେଉଥିଲେ, ମହାପ୍ରଭୁ ସେ ଶିକ୍ଷା ଦେଲେ, ସାତ ଦିନ ଧରିକିରି ବେଦାନ୍ତ ଦର୍ଶନ ଶିକ୍ଷା ଦେଲେ, ଏସବୁ କଥା ରହିଛି। ସାର୍ବଭୌମଟ୍ଟାଚାର୍ଯ୍ୟ ଯେତେବେଳେ ଗୋପୀନାଥ ଆଚାର୍ଯ୍ୟଙ୍କ ସହିତ ଆଲୋଚନା କରୁଛନ୍ତି, ଗୋପୀନାଥ ଆଚାର୍ଯ୍ୟ ଇଏ ହେଉଛନ୍ତି ସ୍ୱୟଂ ଭଗବାନ, ସେ କହିଲେ ନା ଇଏ ଭଗବାନ ନୁହନ୍ତି, କଳିକାଳରେ ଭଗବାନ ନାହାନ୍ତି, କଳିକାଳରେ ଭଗବାନ ଆସି, ସେଥିପାଇଁ ଭଗବାନ ଗୋଟିଏ ନାମ ହେଉଛି ତ୍ରିଯୁଗ, ସେଇଟା ସେ ଶ୍ଳୋକଟି ସେ କହିଲେ। ବହୁତ ଶାସ୍ତ୍ର ଜ୍ଞାନ ରହିଛି, କିନ୍ତୁ ସେଇଠି ସେ କହିଲେ ଏ କଥା, ଅଥାପି ତେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହିତ ଏବ ହି ଜାନାତି ତତ୍ତ୍ୱଂ ଭଗବାନ ମହିମ୍ନ ନ ଚାନ୍ ଏକୋପି ଚିରଂ ବିଚିହ୍ନନ୍। ଭଗବାନଙ୍କର ଯେଉଁମାନେ କୃପା ପ୍ରାପ୍ତ ହେବେ ସେମାନେ ହିଁ ଭଗବାନଙ୍କୁ ଜାଣିବେ, ଆଉ କେହି ଜାଣିପାରିବେ ନାହିଁ, ଏଇ ଶ୍ଳୋକଟି କହିଲେ। ସେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯଦିଓ ସବୁ ଜ୍ଞାନ ରହିଛି, କିନ୍ତୁ ମହାପ୍ରଭୁଙ୍କୁ ବୁଝିପାରୁନଥିଲେ ଭଗବାନ ବୋଲି ଜାଣିପାରୁନଥିଲେ। ତାପରେ ଗୋଟେ ଦିନ ସାତ ଦିନ ଧରିକିରି ଭଗବାନଙ୍କର କଥା ଆଲୋଚନା ଚାଲିଲା, ବେଦାନ୍ତ ସୂତ୍ର ସାତ ଦିନ ଧରିକି ଶିଖେ ପଢ଼େଇଲେ, ପାଠ ପଢ଼େଇଲେ ମହାପ୍ରଭୁ। ମହାପ୍ରଭୁ କିଛି କହିଲେ ନା, ଖାଲି ଶୁଣିଲେ ଶୁଣିଲେ ଶୁଣି ସାରିଲା ପରେ ସାତ ଦିନ ଗଲା କିଛି କହୁନାହାନ୍ତି, ଆରମ୍ଭ ହେଲା ପରେ ଶୁଣିଲେ, ଶେଷ ହେଲା ପରେ ଚାଲିଲେ, ଏଇଭଳି ଭାବରେ ସାତ ଦିନ ଧରି ଶୁଣିଲେ। ସାତ ଦିନ ଧରି ଶୁଣିକରି ତାପରେ ସାର୍ବଭୌମ ପଚାରିଲେ, ଆପଣ କିଛି ବୁଝିପାରୁଛନ୍ତି ସଂସ୍କୃତ? ମହାପ୍ରଭୁ କହିଲେ ଯେ ମୂଳ ଯେଉଁ ଶ୍ଳୋକ ରହିଛି, ଏ ଯେଉଁ ସମସ୍ତ ବୈଦିକ ଶାସ୍ତ୍ରକୁ ସୂତ୍ର ଆକାରରେ କହିଦେଲେ, ସୂତ୍ର ଆକାରରେ କହିଦେଲେ ବେଦାନ୍ତ ସୂତ୍ରରେ, ଭଗବତ ଗୀତାରେ ଏ ବେଦାନ୍ତ ସୂତ୍ରକୁ କୁହାଯାଇଛି। ଋଷିଭୀର ବୌଦା ଗୀତଂ ଚନ୍ଦ୍ରଭୀର ବିବିଧେ ପୃଥା ବ୍ରହ୍ମସୂତ୍ର ପ୍ରଦେଶ ହେତୁ ମାଧୁରୀ ବିନିଶ୍ଚିନ୍ତ ଦେଇ, ଅନେକ ପ୍ରକାର ଶାସ୍ତ୍ର ସବୁ ରୁଚିମାନେ ସବୁ କହିଛନ୍ତି, ଶାସ୍ତ୍ରରେ ସବୁ କୁହାଯାଇଛି, କିନ୍ତୁ ବେଦାନ୍ତ ସୂତ୍ରରେ ତାକୁ ସଂକ୍ଷେପରେ ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି। ବେଦାନ୍ତ ସୂତ୍ରରେ ଏତେ ମହାତ୍ମ୍ୟ ରହିଛି, ଭଗବାନ ନିଜେ ବେଦାନ୍ତ ସୂତ୍ରକୁ ପ୍ରାମାଣିକ ବୋଲି କହିଲେ। ସେହି ବେଦାନ୍ତ ସୂତ୍ରର ଭାଷ୍ୟ ଯେତେବେଳେ ଦେଲା ପରେ ଯେତେବେଳେ କହିଲେ, ସେ ମହାପ୍ରଭୁ କହିଲେ, କହିଲେ ବେଦାନ୍ତ ସୂତ୍ରକୁ ମୁଁ ବୁଝିପାରୁଛି, କିନ୍ତୁ ବେଦାନ୍ତ ସୂତ୍ରର ଯେଉଁ ଭାଷ୍ୟ ଯେଉଁ ଆପଣ କରୁଛନ୍ତି ସେଇଟା ମୁଁ ବୁଝିପାରୁନାହିଁ। ଏ ଆଶ୍ଚର୍ଯ୍ୟ କଥା, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ, ଏସବୁ ବହୁତ ପିଲା ଅଛି। ଏଇଭଳି ଭାବରେ ମହାପ୍ରଭୁ ଭାଗବତମରେ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଆତ୍ମାରାମ ଶ୍ଳୋକ, ଆତ୍ମାରାମ ଶ୍ଳୋକକୁ ସବୁ କହିଲେ, ସେ ବ୍ୟାଖ୍ୟା କଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ। ବହୁତ ଜ୍ଞାନ ରହିଛି, ନଅ ପ୍ରକାର ବ୍ୟାଖ୍ୟା କଲେ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, କିନ୍ତୁ ମହାପ୍ରଭୁ ଯେଉଁ ବ୍ୟାଖ୍ୟା କଲେ ସେ ବ୍ୟାଖ୍ୟାକୁ ଛାଡ଼ି ଦେଇକରି ଅଠର ପ୍ରକାର ବ୍ୟାଖ୍ୟା କଲେ। ଏଇଭଳି ଭାବରେ ଜାଣିଲେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ନିଶ୍ଚିନ୍ତ ଭାବରେ ସାଧାରଣ ବ୍ୟକ୍ତି କି ଜାଣିଲେ, ଭଗବାନ ବୋଲି ଜାଣିପାରିଲେ ନାହିଁ। କିନ୍ତୁ ଗୋଟିଏ ଦିନ ସକାଳେ ମହାପ୍ରଭୁ ଯାଇକରି ଜଗନ୍ନାଥ ମନ୍ଦିର ଯାଇକରି ସେଠି ଟିକିଏ ପ୍ରସାଦ ପାଇକରି ପ୍ରସାଦ ଆଣିକି ଆସିଲେ, ଆସିକରି ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର କବାଟ ବାଡ଼ିଲେ, ଟକ୍ କଲେ। ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେଦିନ ତାଙ୍କୁ ଡେରି ହୋଇଯାଇଥିଲେ, ଉଠିପାରିନଥିଲେ, ତେଣୁ କବାଟ ଖୋଲିକି ସେ ସ୍ନାନ ଇତ୍ୟାଦି କରିନାହାନ୍ତି, ମହାପ୍ରଭୁ ତାଙ୍କୁ ଦେଲେ, ମହାପ୍ରସାଦକୁ ଦେଲେ। ତେଣୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ସେ ମହାପ୍ରସାଦକୁ ସେବନ କଲେ, ମହାପ୍ରସାଦ କହିଲେ, ସେ ଶ୍ଳୋକଟି କହିଲେ, ଶୁଷ୍କଂ ପର୍ଯୁଷିତଂ ବା ନୀତଂ ବା ଦୁର୍ଦ୍ଦେଶିତ ପ୍ରସାଦ ପ୍ରାପ୍ତି ମାତ୍ରେଣ ଭକ୍ତବ୍ୟମ ନାତ୍ର କାଳ ବିଚାରଣା। କହିଲେ ଏ ପ୍ରସାଦ ଯେଉଁ ରହିଛି ସେ ନଷ୍ଟ ହୋଇଯାଇଥାଉ, ଶୁଷ୍କ ଶୁଖି ଯାଇଥାଉ, ପଚିଯାଇଥାଉ, କିଛି ଅସୁବିଧା ନାହିଁ, ବହୁତ ଦୂରରୁ ଆସିଥାଉ, କିନ୍ତୁ ପ୍ରସାଦ ପ୍ରାପ୍ତି ମାତ୍ରେଣ ଭକ୍ତବ୍ୟମ, ପ୍ରସାଦ ପାଇଲା ମାନେ ଆମ ପାଖରେ ଆସି ପ୍ରସାଦ ପହିଲା ମାନେ ତାକୁ ଭକ୍ତବ୍ୟ, ସେଟାକୁ ସେବନ କରିବା କଥା। ସେଠି ଆମେ କହିବା ନାହିଁ, ନା ମୁଁ ସ୍ନାନ କରିନାହିଁ, କାଳ ବିଚାରଣା, ଏଇଟା ବର୍ତ୍ତମାନ ଠିକ୍ ନୁହଁ, ଉପଯୁକ୍ତ ସମୟ ନୁହଁ, ଏଇଭଳି ଭାବରେ ସେଠି ବିଚାର କରାଯିବ ନାହିଁ। ଏଇଭଳି ଭାବରେ କହିକରି ସେ ପ୍ରସାଦ ଯେତେବେଳେ ପ୍ରାପ୍ତ ହେଲେ, ମହାପ୍ରଭୁ ତାଙ୍କୁ ଆଲିଙ୍ଗନ କରିଦେଲେ, ଆଲିଙ୍ଗନ କରିକି ତାଙ୍କୁ କୃପା ପ୍ରଦାନ କରିଦେଲେ, ଷଡ଼ଭୁଜ ରୂପ ତାଙ୍କୁ ଦେଖାଇଲେ। ସେତେବେଳେ ସେ ଜାଣିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ମହାପ୍ରଭୁ କୃପା କଲେ, ସେତେବେଳେ ଜାଣିଲେ ହେଉଛନ୍ତି ଭଗବାନ ବୋଲି। ତେଣୁ ତାଙ୍କ ପାଇଁ ସେ 100ଟି ଶ୍ଳୋକ ରଚନା କରିଥିଲେ, ତାଦେହରୁ ଏଇ ଗୋଟିଏ ଶ୍ଳୋକ ଥିଲା, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଇତ୍ୟାଦି। ଏସବୁ ଭଗବାନଙ୍କ ଯେଉଁମାନେ କୃପା ପ୍ରାପ୍ତ ହେବେ ସେମାନେ ଭଗବାନଙ୍କୁ ଜାଣିବେ। ଅନ୍ୟମାନେ ଯେତେ ଚିନ୍ତା କରନ୍ତୁ ଚିରକାଳ ଧରି ଚିନ୍ତା କଲେ ମଧ୍ୟ ଭଗବାନ ଜାଣିପାରିବେ ନାହିଁ। ବ୍ରହ୍ମା ମଧ୍ୟ ଗୋଟିଏ ତାଙ୍କ ବ୍ରହ୍ମ ସଂହିତାରେ ଗୋଟିଏ ରଚନା କରିଛନ୍ତି, ଗୋଟିଏ ଶ୍ଳୋକ ଲେଖିଛନ୍ତି। ସେଇଟା ସେ କହୁଛନ୍ତି ଯେ କ'ଣ ନା ତାଙ୍କର ତାଙ୍କ ବିଷୟରେ ଆମେ ଜାଣିପାରିବା ନାହିଁ, ଭଗବାନଙ୍କ ବିଷୟରେ ଆମେ ଜାଣିପାରିବା ନାହିଁ। ବାୟୁ ରଥାବି ମନୁଷ ମୁନିପୁଙ୍ଗବାନ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ସେମିନ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ଯେଉଁମାନେ ତାର ମୂଳ ଶ୍ଳୋକଟା କ'ଣ, ଯେଉଁମାନେ ରହିଛନ୍ତି ଯେତେ ଭଗବାନ ବିଷୟରେ ଯେତେ ଗବେଷଣା କଲେ ମଧ୍ୟ ପନ୍ଥାସ୍ତୁ କୋଟି ଶତବର୍ଷର ସମ୍ପର୍କମୀୟ, କୋଟି କୋଟି ବର୍ଷ ଧରିକିରି ବା ବିଭିନ୍ନ ଉପାୟ ଅବଲମ୍ବନ କରିକି ମଧ୍ୟ ବାୟୁରଥରେ ମୁନିପୁଙ୍ଗ ମୁନିଶ୍ରେଷ୍ଠମାନେ ମଧ୍ୟ ଭଗବାନ ବିଷୟରେ ଚିନ୍ତା କଲେ ମଧ୍ୟ ଭଗବାନ ପାଦପଦ୍ମଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଇଏ ହେଉଛି ଭଗବାନଙ୍କ ତତ୍ତ୍ୱ। ଭଗବାନଙ୍କୁ ଯେଉଁମାନେ କୃପା ପ୍ରାପ୍ତ ହେବେ ସେମାନେ ଭଗବାନଙ୍କୁ ଜାଣିବେ। ତେଣୁ ଏ ଶ୍ଳୋକଟି ଏଇଭଳି ଭାବରେ ବ୍ରହ୍ମା ଭଗବାନ କହିଛନ୍ତି 38 ନମ୍ବର ଶ୍ଳୋକରେ। ତେଣୁ ଏଠି ଏଇ ଚୈତନ୍ୟ ଚରିତ୍ରାମୃତରେ ମଧ୍ୟ ଏ ଶ୍ଳୋକଟି ରହିଛି। ତେଣୁ ପ୍ରଭୁପାଦ ମହାରାଜ ସେ ଶ୍ଳୋକ ଭାଷ୍ୟରେ କହିଛନ୍ତି, ଯେଉଁମାନେ ଭଗବାନଙ୍କର ମାୟା ଶକ୍ତି ସହିତ ଅନର୍ଥକ ସଂଗ୍ରାମ କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ସେହିସବୁ ବଦ୍ଧଜୀବମାନଙ୍କୁ କୃପା ପ୍ରଦର୍ଶନ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ। ଆମେ ସମସ୍ତେ ମାୟାର ସହିତ ଯୁଦ୍ଧ ଚାଲିଛି, ଆମ ମାୟାରେ ତ ରହିଛି, ଆଉ ଯୁଦ୍ଧ କ'ଣ କି ଜାଣିଛି ଏ ମାୟା ଯୁଦ୍ଧ କରିବା ବୋଲି। ସେମାନେ ମାୟାରେ ଆନନ୍ଦରେ ରହିଛନ୍ତି, ମାୟା କୋଳରେ ଶୋଇଛନ୍ତି। ତେଣୁ ଭଗବାନ ତାଙ୍କୁ କୃପା କରିବା ପାଇଁ ଚାହାନ୍ତି। ବଦ୍ଧଜୀବ ଇନ୍ଦ୍ରିୟ ତୃପ୍ତି ମାଧ୍ୟମରେ ସୁଖଲାଭ ପାଇଁ ଏବଂ ମନଧର୍ମ ପ୍ରସୂତ କଳ୍ପନା ଜଳ୍ପନା ମାଧ୍ୟମରେ ଜ୍ଞାନ ଲାଭ ପାଇଁ ସଂଗ୍ରାମ କରି ଚାଲିଛନ୍ତି। କେତେ ପ୍ରକାର ରିସର୍ଚ୍ଚ ଚାଲିଛି, କେତେ କ'ଣ ଚାଲିଛି, ଶେଷ ପର୍ଯ୍ୟନ୍ତ ଉଭୟ ପନ୍ଥା ସେମାନଙ୍କୁ ବିଷର୍ଣ୍ଣ ହତାଶଜନକ ଅବସ୍ଥାରେ ପହଞ୍ଚାଇ ଦେଉଛି। ବଦ୍ଧଜୀବ ଯଦି ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ଶରଣାଗତ ହୋଇ ତାଙ୍କର ଅହୈତୁକ କୃପା ବେଶମାତ୍ର ବି ଅର୍ଜନ କରିପାରନ୍ତି, ତାହେଲେ ସମ୍ପୂର୍ଣ୍ଣ ପରିସ୍ଥିତି ମଧ୍ୟ ବଦଳି ଯାଆନ୍ତା ଏବଂ ଜୀବ କୃଷ୍ଣ ଭାବନା ମଧ୍ୟରେ ଆନନ୍ଦମୟ ଓ ଜ୍ଞାନମୟ ନିଜର ପ୍ରକୃତ ଜୀବନ ଆରମ୍ଭ କରିପାରନ୍ତା। ଭଗବାନଙ୍କୁ କୃପା ପାଇଗଲେ ସବୁକିଛି ବଦଳିଯିବ। ତେଣୁ ସେ କହୁଛନ୍ତି, ତଦାସ୍ତ ମେନାତ ସବୁରି ଭାବ ଭବେତ୍ର ବାଣ୍ୟ ତୁବାତିରଶ୍ଚା ଜେନାହମି କୋପି ଭବଜ୍ଜନା ଭୂତ୍ୱା ନିଷେବେ ତବ ପାଦ ପଲ୍ଲଭମ୍। କହୁଛନ୍ତି ପ୍ରଭୁ ବ୍ରହ୍ମା, ମୁଁ କହିଥିଲି ଆଗରୁ କହିଛି, ବ୍ରହ୍ମା ଦେଖିଲେ ଆଉ ବ୍ରହ୍ମା ପଦ ତାଙ୍କର ନାହିଁ, ଚାଲିଗଲା ତାଙ୍କର, କାରଣ ସେଠି ଗଲାବେଳକୁ ଆଉ ଜଣେ ବ୍ରହ୍ମା ବସିଛନ୍ତି। ତେଣୁ ଭାବିଲେ ଭଗବାନ ମଧ୍ୟ ମୋର ଚାକିରିକି ନେଇଗଲେ। ତେଣୁ ଏ ଶ୍ଳୋକଟି କହୁଛନ୍ତି ପ୍ରଭୁ, ତଦସ୍ତୁ ମେ ନାହାତ ସବୁରି ଭାଗ, ପ୍ରଭୁ ମୋର ଏ ଭାଗ୍ୟ ହେଇପାରିବ କ'ଣ ନା ଭବ୍ୟତ୍ର ଏହି ଭବ୍ୟରେ ହଉ ବା ଅନ୍ୟତ୍ର ଅନ୍ୟ କେଉଁଠି ହଉ, ଏଇ ଜନ୍ମରେ ହଉ ବା ତିରସ୍ଥାନ, ତିରସ୍ଥାନ କହିଲେ ନିଜ ଶରୀର ମୁଁ ପ୍ରାପ୍ତ ହୁଏ, କିଛି ଅସୁବିଧା ନାହିଁ। କିନ୍ତୁ ଜେନା ଆମେ କୋପି ଭବତ ଜନାନା, ଯେଭଳି ଭାବରେ ମୁଁ ଆପଣଙ୍କର ଜଣେ ଜନ ହେବି, ଆପଣଙ୍କ ନିଜ ଜନ ହେବି, ଏଇଭଳି ଭାବରେ ଯେଉଁ ଭଗବାନଙ୍କ ଲୀଳା ଚାଲିଛି, ଭଗବାନ ଲୀଳାରେ ସବୁ ଯେଉଁ ରହିଛନ୍ତି ତାଙ୍କ ନିଜ ଜନ ସେମାନେ ସବୁ, ତେଣୁ ଇଏ ମଧ୍ୟ କହୁଛନ୍ତି ମୁଁ ଏଇଭଳି ଭାବରେ ଆପଣଙ୍କର ସେବାରେ ଆପଣଙ୍କ ନିଜ ଜନ ହେବି ହେଇକିରି ଭୂତୁଆ ମିଶେଇବେ ତୋ ପାଦ ପଲ୍ଲବମ୍, ଆପଣଙ୍କ ପାଦ ପଦ୍ମକୁ ସେବା କରିବି, ସେବା କରିବି। ତେଣୁକରି ସେ ଭଗବାନ ସେଇଟାକୁ କ'ଣ ସ୍ୱୀକାର କଲେ, ସେଥିପାଇଁ ସେ ବ୍ରହ୍ମା ଆସିଲେ, ହରିଦାସ ଠାକୁର ରୂପରେ ଆସିଲେ, ବ୍ରହ୍ମ ହରିଦାସ, ହରିଦାସ ଠାକୁର ରୂପରେ ଆସିକରି ଦିନକୁ 300,000 ନାମ ନେଲେ। ସେଇ ବ୍ରହ୍ମା ଏଇ ସେ ସ୍ତୁତି କରିଥିଲେ, ଏଇ ସ୍ତୁତିରୁ ଭଗବାନ ତାଙ୍କୁ କୃପା କରିଥିଲେ, ସେଇଟାକୁ ମାନେ କ'ଣ ସେଇଟାକୁ ସ୍ୱୀକାର କରିଥିଲେ। ତେଣୁ ସେ ହରିଦାସ ରୂପରେ ଆସିଥିଲେ, ସେଇ ସେ ବ୍ରହ୍ମା ସିଏ ହରିଦାସ ରୂପରେ ଆସିକରି ଦିନକୁ 300,000 ନାମ ନେଉଥିଲେ।
ତେଣୁ ସେ ନାମାଚାର୍ଯ୍ୟ ହୋଇଗଲେ, ନାମାଚାର୍ଯ୍ୟ ଶ୍ରୀ ହରିଦାସ ଠାକୁର କେହି ଯାଏ। ତେଣୁ ଏଇଠି କହୁଛନ୍ତି, ଆହୋ ଅତି ଧନ୍ୟା ବ୍ରଜ ଗୌରମାନ୍ୟା ସ୍ତନ୍ୟାମୃତଂ ପିତ ମତିବତେ ମୁଦା ଯାସାଂ ବିଭୋ ବତ୍ସତରାତ୍ମଜାତ୍ମନା ଯତୃପ୍ତୈ ଅଦ୍ୟାପି ନ ଚାଳମଧ୍ୱରା। ବ୍ରହ୍ମା ଯଦି ଚୋରି କରି ନେଇଗଲେ, ଭଗବାନ ନିଜକୁ ବିସ୍ତାର କଲେ, ବ୍ରହ୍ମା ସେଇଟା ଜାଣିପାରିଲେ, ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଯେତିକି ସଂଖ୍ୟକ ସାଙ୍ଗକୁ ନେଇଯାଇଥିଲେ ଭଗବାନ ନିଜକୁ ସେତିକି ସଂଖ୍ୟକ ସାଙ୍ଗ କରିଥିଲେ, ସାଙ୍ଗ ହିସାବରେ ବିସ୍ତାର କରିଥିଲେ। ଯେତିକି ସଂଖ୍ୟକ ଅସା ନେଇଥିଲେ ଭଗବାନ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିକି କ'ଣ କରୁଥିଲେ, ଗୋଟିଏ ବର୍ଷ କାଳ ଯେଉଁ ସାଙ୍ଗ ବାଳକମାନଙ୍କର ମାଆଙ୍କର ସ୍ତନ୍ୟପାନ କରୁଥିଲେ, ଗୋଟିଏ ବର୍ଷ କାଳ ସେ ବତ୍ସା ହୋଇକି ରହିଥିଲେ, ସେ ଗାଭୀର ସ୍ତନ୍ୟପାନ କରିଥିଲେ, ସେ କଥା ଟିକେ କହୁଛନ୍ତି ବର୍ତ୍ତମାନ ବ୍ରହ୍ମା। ଅହୋ ଅତି ଧନ୍ୟା ବ୍ରଜକୁ ରମଣୀୟା, ବ୍ରଜର ଗାଭୀମାନେ ଏବଂ ରମଣୀମାନେ କେତେ ଧନ୍ୟ, କେତେ ଧନ୍ୟା ହୋଇଗଲେ, ଚାହୁଁଥିଲେ ଭଗବାନଙ୍କୁ ପୁତ୍ର ରୂପେ ପ୍ରାପ୍ତ ହେବା ପାଇଁ, ଯଶୋଦା ମାଆଙ୍କର ଭାଗ୍ୟକୁ ପ୍ରଶଂସା କରୁଥିଲେ, ଆମେ ଭାଗ୍ୟହୀନା ବୋଲି ଚିନ୍ତା କରୁଥିଲେ, କିନ୍ତୁ ଆଜି ତାଙ୍କର ଅଜାଣତରେ ଭଗବାନ ତାଙ୍କର ପୁତ୍ର ହୋଇଯାଇଛନ୍ତି ବା ବତ୍ସା ହୋଇଯାଇଛନ୍ତି। ତେଣୁ କେତେ ଧନ୍ୟ ସେମାନେ, ଏଇଟାକୁ ଅହୋ ଅତି ଧନ୍ୟା, ଏ ବିସ୍ମୟ ସହକାରେ କହୁଛନ୍ତି ବ୍ରହ୍ମା, ଅହୋ ଅତି ଧନ୍ୟା ବ୍ରଜଗୋ ରମଣୀୟା, ବ୍ରଜର ଗାଭୀମାନେ ଏବଂ ରମଣୀମାନେ କେତେ ଧନ୍ୟା। ଭଗବାନ କହେ କାହିଁକି ନା, ସ୍ତନ୍ୟାମୃତଂ ପିତ ମତିବତେ ମୁଦା, ପ୍ରଭୁ ଆପଣ ତାଙ୍କର ସ୍ତନ୍ୟାମୃତକୁ ପାନ କରିକିରି ବହୁତ ଆନନ୍ଦିତ ହେଉଥିଲେ, ଅତିବତେ ମୁଦା ଆନନ୍ଦ ଘନ ସିଏ, କିନ୍ତୁ ତାଙ୍କର ମାଆଙ୍କର ସ୍ତନ୍ୟପାନ ମାଆଙ୍କୁ ଯେଉଁ ଆନନ୍ଦ ପ୍ରଦାନ କରୁଥିଲେ ନିଜେ ମଧ୍ୟ ଆନନ୍ଦିତ ହୋଇଯାଉଥିଲେ, ଅତିବତେ ମୁଦା। ଯାସାଂ ବିଭୁ ବତ୍ସତରା ଆତ୍ମଜାତ୍ମନା, ହେ ବିଭୁ ହେ ପ୍ରଭୁ, ତାଙ୍କର ଆପଣ ବତ୍ସତରା ଆତ୍ମଜା ହୋଇଗଲେ, ବର୍ଷା ତାଙ୍କର ବର୍ଷା ରୂପରେ ତାଙ୍କର ସ୍ତନ୍ୟପାନ କଲେ, ଆଉ ପୁତ୍ର ରୂପରେ ତାଙ୍କର ସ୍ତନ୍ୟପାନ କଲେ, ଯତୃପ୍ତ ହେ ଅଧ୍ୟାପି, ଏବଂ ଭଗବାନ ଏଭଳି ସ୍ତନ୍ୟପାନ କରୁଛନ୍ତି ଏ ପର୍ଯ୍ୟନ୍ତ ମଧ୍ୟ ତୃପ୍ତି ଲାଭ କରିପାରୁନାହାନ୍ତି ବୋଲି କହିଲେ, ଯତୃପ୍ତ ହେ ଅଧ୍ୟାପି ନ ଚାଳମ ଦ୍ୱାରା। ବୈଦିକ ଯଜ୍ଞରେ ଯଦି ଭଗବାନ ପୂଜିତ ହୁଅନ୍ତି, କିନ୍ତୁ ସେଥିରେ ସେ ତୃପ୍ତି ହୋଇଯାଆନ୍ତି, ସେଥିରେ ଏତେ ସନ୍ତୁଷ୍ଟ ହୁଅନ୍ତି ନାହିଁ, କିନ୍ତୁ ଏ ଯେଉଁ ତାଙ୍କର ମାଆଙ୍କର ସ୍ତନ୍ୟପାନ କରୁଛନ୍ତି ସେଥିରେ ସେ ତୃପ୍ତି ଲାଭ କରିପାରୁନାହାନ୍ତି, ଆହୁରି ଚାହୁଁଛନ୍ତି ସ୍ତନ୍ୟପାନ କରିବେ। ଆମେ ଶୁଣୁଥିଲେ ଦାମୋଦର ଲୀଳାରେ, ଭଗବାନ ମାଆ ଯେତେବେଳେ ତାଙ୍କୁ ଟିକେ ରଖେଇଦେଇ ଗଲେ, କ୍ଷୀରଟା ଉତ୍ତିରୁ ପଡ଼ୁଛି ତାକୁ କାଢ଼ିବା ପାଇଁ, ଭଗବାନଙ୍କ କ୍ରୋଧ ଆସିଲା। ଭଗବାନ ଯଦି କ'ଣ ଆତ୍ମକାମ ବା ତାଙ୍କର ଆତ୍ମାରାମ, କିନ୍ତୁ ତାଙ୍କର ତୃପ୍ତି ଅତୃପ୍ତି ଆସିଲା, ଏ ଭଗବାନ ତାଙ୍କର ଏଇ ଦେଖେଇଛନ୍ତି ତାଙ୍କର କେତେ ତାଙ୍କର ଭକ୍ତଙ୍କର ବର୍ଷତା, ଏବଂ ସନ୍ଦର୍ଶିତା ହେଙ୍ଗ ହରିଣାମ ମୁକ୍ତି ମୃତ୍ୟୁ ବର୍ଷତା, ଆମେ ଶୁଣୁଥିଲେ ସେଇଟା ଆଠ ପ୍ରକାର ତାଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟକୁ ତ୍ୟାଗ କରିଥିଲେ, ତାଙ୍କ ଭକ୍ତ ବର୍ଷତାକୁ ସ୍ୱୀକାର କରିଥିଲେ, ଏସବୁ ଶୋକ ଅଛି। ଯତୃପ୍ତ ଏ ଅଧ୍ୟାପି ନ ଚାଳମ ଦ୍ୱାରା, ଯିଏକି ଭଗବାନ ଯଜ୍ଞ ମାଧ୍ୟମରେ ପୂଜିତ ହେଲେ ମଧ୍ୟ ସେ ଏତେ ଆନନ୍ଦ ଅନୁଭବ କରନ୍ତି ନାହିଁ, କିନ୍ତୁ ଆଜି ଭଗବାନ ତାଙ୍କ ସ୍ତନ୍ୟ ଅମୃତକୁ ପାନ କରିକିରି ଏତେ ଆନନ୍ଦିତ ହେଉଛନ୍ତି, ତୃପ୍ତି ପ୍ରାପ୍ତ ହୋଇପାରୁନାହାନ୍ତି। ଭଗବାନ କଥାଟି ମଧ୍ୟ ସେହିଭଳି ଭାବରେ, ଜଣେ କେବେ ହେଲେ ତୃପ୍ତି ପ୍ରାପ୍ତ ହୋଇପାରିବ ନାହିଁ, ଏ ଶ୍ଳୋକଟି ରହିଛି, ଦୁଇଥର ଭାଗବତ ରହିଛନ୍ତି, ଭଗବତ ଗୀତାରେ ରହିଛନ୍ତି। ଅର୍ଜୁନ କହୁଛନ୍ତି, ପ୍ରଭୁ ବିସ୍ତାରଣାତ୍ମନ ଯୋଗ ବିଭୂତିଂ ଚ ଜନାର୍ଦ୍ଦନ ଭୂୟ କଥା ତୃପ୍ତି ସ୍ମନ୍ତ ନାସ୍ତମି ଅମୃତମ। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ ଯେତେବେଳେ ତାଙ୍କ ବିଭୂତି ବିଷୟରେ କହୁଛନ୍ତି, ତା ପୂର୍ବରୁ ମଧ୍ୟ ଅନେକ ବିଭୂତି ବିଷୟରେ କହିଛନ୍ତି, ସପ୍ତମ ଅଧ୍ୟାୟରେ ନବମ ଅଧ୍ୟାୟରେ ଏସବୁ ତାଙ୍କର ଭଗବାନ ବିଭୂତି ସବୁ ବିଷୟରେ ବର୍ଣ୍ଣନା କରିଛନ୍ତି। କିନ୍ତୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ବିସ୍ତାର ଭାବରେ କୁହନ୍ତୁ ଆପଣଙ୍କର ବିଭୂତିକୁ, ମୁଁ ତୃପ୍ତି ପାଇପାରୁନାହିଁ। ଏଇଭଳି ଭାବରେ ସୌନକ ଋଷି ମଧ୍ୟ ସେ କଥା କହିଛନ୍ତି, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ 19 ଶ୍ଳୋକରେ ସେ କହୁଛନ୍ତି, କ'ଣ ସେ ଶ୍ଳୋକ, ସେ କହୁଛନ୍ତି ଯେ ଭୟଂ ଭୟଂ ତୁ ନ
ଉତ୍ତମ ଶ୍ଳୋକ ବିକ୍ରମ ଭୟ ତୁନ ଉତ୍ତମ ଶ୍ଳୋକ ଯତ୍ ଶୁଣନ୍ତା ସ୍ୱାଦ ସ୍ୱାଦ ପଦେ ପଦେ ଭୟଂ ତୁନ ଭିତୃପ୍ୟାମ ଆମେ ତୃପ୍ତି ପାଇପାରୁନାହୁଁ ପ୍ରଭୁ ଭୟଂ ତୁନ ଭିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣନ୍ତା ରସ ଜ୍ଞାନ ସ୍ୱାଦ ସ୍ୱାଦ ପଦେ ପଦେ ଭଗବାନ କଥା ଏଭଳି ଜଣେ କେବେ ତୃପ୍ତି ପାଇପାରିବ ନାହିଁ ହଁ ଘଣ୍ଟାଟେ ହେଇଗଲା ସରିଗଲା ଠିକ୍ ଅଛି ଭଗବାନ କଥା ଏଭଳି ଜଣେ ତୃପ୍ତି ପାଇପାରିବ ନାହିଁ ଭଗବାନ ମଧ୍ୟ ସେହିଭଳି ଭାବରେ ତାଙ୍କର ମାଆଙ୍କର ଯେଉଁ ସ୍ତନ୍ୟପାନ କରୁଛନ୍ତି ସେ ମଧ୍ୟ ତୃପ୍ତି ପାଇପାରୁନାହାନ୍ତି ଭଗବତ ତତ୍ତ୍ୱ ହେଉଛି ଏହିଭଳି ଭାବ ପ୍ରେମ ତତ୍ତ୍ୱ ଏ ପ୍ରେମ ତତ୍ତ୍ୱ ପ୍ରେମରେ ସେ ଅଳଙ୍ଗବୁଦ୍ଧି ନଥାଏ ଅଳଙ୍ଗବୁଦ୍ଧି ଅଳଙ୍ଗବୁଦ୍ଧି କହିଲେ ହଁ ହେଇଗଲା ତିନୋଟି କାରଣରୁ ଏଇଟା ହୁଏ ଅଳଙ୍ଗବୁଦ୍ଧି ଆସେ ଶ୍ରୀଧର ସ୍ୱାମୀ ତାଙ୍କ ବାକ୍ୟରେ ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି ଆମ ବର୍ତ୍ତମାନ କ୍ଷୁଧା ଲାଗୁଛି ଆମେ ଯଦି ଖାଦ୍ୟ ଗ୍ରହଣ କରିବା ଆମ ପେଟ ପୁରିଗଲେ ଆମେ ଆଉ କହିବାନି ହଁ ଆଉ ଦରକାର ନାହିଁ ହେଇଗଲା ଯଥେଷ୍ଟ ହେଇଗଲା ଆଉ ଦରକାର ନାହିଁ ଇଏ ଗୋଟେ କାରଣରୁ ଅଳଙ୍ଗବୁଦ୍ଧି ଆସେ ତୃପ୍ତି ଆସିଯାଏ ଆଉ ଗୋଟେ କାରଣ କ'ଣ ନା ଆଉ ଗୋଟେ କାରଣ ହେଉଛି ଯେ ଆମେ ସେ ବିଷୟରେ ଜାଣିନେ ରସ ବିଷୟରେ ଜାଣିନେ କି କ'ଣ ସେ ରସ ରସ ଜ୍ଞାନ ରସ ବିଷୟରେ ଜ୍ଞାନ ନାହିଁ ତେଣୁ ହଁ ସେ କ'ଣ କହୁଛନ୍ତି କହନ୍ତୁ ଆମର ତ ରସ ଜ୍ଞାନ ନାହିଁ ଆଉ କ'ଣ କରିବା ଏଇଟା ଗୋଟେ କାରଣ ସେଇଟା ପାଇଁ ତୃପ୍ତି ଆସିଯାଏ ଆଉ ଗୋଟେ କାରଣ ହେଉଛି ସ୍ୱାଦୁ ଅଭାବ ନେବା ସ୍ୱାଦୁ ମନେକର ଜଣଙ୍କର ରୋଗ ରୋଗ ହେଇଛି ଜ୍ୱର ଫର ହେଇଯାଇଛି ଆଉ ତାକୁ ଟେଷ୍ଟ ଲାଗୁନାହିଁ ସ୍ୱାଦ ଲାଗୁନାହିଁ ତେଣୁ ଯେତେ ଭଲ ଜିନିଷଟା ହେଲେ ବି ସେ କହିଲେ ନାହିଁ ମୋର ଦରକାର ନାହିଁ ଏଇ ତିନୋଟି କାରଣରୁ ଅଳଙ୍ଗବୁଦ୍ଧି ଆସେ ହଁ ଯଥେଷ୍ଟ ହେଇଗଲା ମୁଁ ଶୁଣିଦେଇଛି ଭାଗବତ ଶୁଣିଦେଇଛି କିନ୍ତୁ ଇଏ ଭାଗବତମ ଏଭଳି ଶାସ୍ତ୍ର ବା ଭକ୍ତିର ସବୁକିଛି ସବୁ ଅଙ୍ଗ ସବୁକିଛି ଅଙ୍ଗ ଏଭଳି ରହିଛି ଯେତେ ବିଶେଷ ଭାବରେ ଭାଗବତ କଥା ବିଷୟରେ କୁହାଯାଉଛି ଯେତେ ଶୁଣିଲେ ମଧ୍ୟ ସେ ତୃପ୍ତି ଲାଭ କରନ୍ତି ନାହିଁ ଆହୁରି ଶୁଣିବା ପାଇଁ ଚାହିଁବେ ଆହୁରି ଶୁଣିବା ପାଇଁ ଚାହିଁବେ ଆହୁରି ଶୁଣିବା ପାଇଁ ଚାହିଁବେ ତୃପ୍ତି ଲାଭ ଯେମିତି ପରୀକ୍ଷିତ ମହାରାଜ ପରୀକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି କୌଣସି ପାନୀୟ ଗ୍ରହଣ କରୁନାହାନ୍ତି କୌଣସି ବିଶ୍ରାମ ନେଉନାହାନ୍ତି କିନ୍ତୁ ସେ କହୁଛନ୍ତି ଭଗବାନ କଥା ଯେତେବେଳେ ସଂକ୍ଷେପରେ କହିଦେଉଛନ୍ତି ପରୀକ୍ଷିତ ମହାରାଜ ପ୍ରଭୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ ସଂକ୍ଷେପରେ କ'ଣ କହିଲେ ତେଣୁ ଏଇଭଳି ଭାବରେ ଏ ଶ୍ଳୋକଟି ପ୍ରଭୁ ଅତି ଧନ୍ୟା ଏଇଭଳି ଭାବରେ ବ୍ରଜବାସୀମାନଙ୍କର ଭାଗ୍ୟକୁ ସେ ପ୍ରଶଂସା କରୁଛନ୍ତି ବ୍ରହ୍ମା ବ୍ରଜବାସୀମାନଙ୍କର ଭାଗ୍ୟ କେତେ ରହିଛି ଯେ ବ୍ରଜବାସୀମାନେ ଏଇଭଳି ଭାବରେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି କେତେ ତାଙ୍କର ଭାଗ୍ୟ ବ୍ରହ୍ମା ତାଙ୍କର ଭାଗ୍ୟକୁ ପ୍ରଶଂସା କରୁଛନ୍ତି ଏଇଭଳି ଭାବରେ ଅନେକ ପ୍ରଶଂସା କରିବେ କିନ୍ତୁ ଆମର ଆଉ ସମୟ ନାହିଁ ପ୍ରଶଂସା କରିବା ପାଇଁ ଆମର କଥାକୁ ଟିକେ ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌର ଭକ୍ତ କି ଇଥାଇ ଗୌତମ ଆନନ୍ଦୀ।